ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଳାତକଙ୍କ ପ୍ରତ୍ୟର୍ପଣ ନେଇ ପ୍ରତ୍ୟେକ ରାଜ୍ୟ ସିବିଆଇ ସହ ମିଳିତ ଭାବେ ଏକ ୟୁନିଟ୍ ଗଠନ କରିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଖାଦ୍ୟ ଉତ୍ପାଦରୁ ଓଆର୍ଏସ୍ ଶବ୍ଦକୁ ପ୍ରତ୍ୟାହାର କରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣର ନିର୍ଦ୍ଦେଶ। ବୈତରଣୀ ରୋଡ୍ ଓ ଯାଜପୁର କେନ୍ଦୁଝର ରୋଡ୍ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନ୍ର ଯାଞ୍ଚ ପ୍ରକ୍ରିୟା ଶେଷ ଏବଂ ଚିକିତ୍ସାଧୀନ ଶିଶୁଙ୍କ ମାନସିକ ସୁସ୍ଥତା ଲକ୍ଷ୍ୟ ନେଇ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଆରମ୍ଭ ହୋଇଛି ଶିଶୁ ପାଠାଗାର। ନୂଆଦିଲ୍ଲୀରେ ଆଜିଠାରୁ ପଳାତକଙ୍କ ପ୍ରତ୍ୟର୍ପଣ ଏବଂ ରଣନୀତି ଆଧାରିତ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମ୍ମିଳନୀକୁ ଉଦ୍ଘାଟନ କରି କହିଛନ୍ତି, ଦୁର୍ନୀତି, ଅପରାଧ ଏବଂ ଆତଙ୍କବାଦ ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି। ସବୁ ଅପରାଧୀଙ୍କୁ ଆଇନ ପରିସର ମଧ୍ୟକୁ ଆଣିବା ପାଇଁ ଏକ ସୁବ୍ୟବସ୍ଥିତ ଢାଞ୍ଚା ବିକଶିତ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରତ୍ୟେକ ପଳାତକଙ୍କ ପାଇଁ ନିଷ୍ଠୁର ଆଭିମୁଖ୍ୟ ଗ୍ରହଣ କରାଯିବା ସହ ସେମାନଙ୍କୁ ଦେଶର ନ୍ୟାୟିକ ବ୍ୟବସ୍ଥା ସମ୍ମୁଖକୁ ଆଣିବାକୁ ମନ୍ତ୍ରୀ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2018 ସରକାର ପଳାତକ ଅର୍ଥନୈତିକ ଅପରାଧୀ ଆଇନ ପ୍ରଣୟନ କରିଛନ୍ତି। ପଳାତକଙ୍କ ସମ୍ପତ୍ତି ଜବତ କରିବାକୁ ଏହି ଆଇନ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ କରିଛି। ପ୍ରତ୍ୟେକ ରାଜ୍ୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ସହ ମିଳିତ ଭାବରେ ଏକ ୟୁନିଟ୍ ଗଠନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ପଳାତକଙ୍କୁ ଫେରାଇ ଆଣିବାରେ ଏହା ଉପଯୋଗୀ ହୋଇପାରିବ। ସିବିଆଇ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ କେନ୍ଦ୍ରୀୟ ଓ ରାଜ୍ୟ ପୁଲିସ୍ ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀ ଯୋଗଦେଇ ପଳାତକ ଚିହ୍ନଟ ଏବଂ ପ୍ରତ୍ୟାବର୍ତ୍ତନ ନେଇ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା କରାଯାଉଛି। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଆଜି 3% ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ପିଛିଲା ଭାବେ ଏହା ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମାସ ଦରମାରେ ନଗଦ ଆକାରରେ ମିଳିବ। ମହଙ୍ଗା ଭତ୍ତା 55%ରୁ 58%କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ପେନ୍ସନ୍ଭୋଗୀଙ୍କ ଟିଆଇରେ ମଧ୍ୟ 3% ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନ୍ରେ ଏହି ବର୍ଦ୍ଧିତ ଟିଆଇ ପ୍ରଦାନ କରାଯିବ। ଏହାଦ୍ୱାରା 8.5 ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ। ଖାଦ୍ୟ ଉତ୍ପାଦ ଉପରୁ ଓଆର୍ଏସ୍ ଶବ୍ଦକୁ ପ୍ରତ୍ୟାହାର କରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ବ୍ୟବସାୟ ପରିଚାଳନାକାରୀ ଏହି ନିଷ୍ପଭିକୁ ପାଳନ କରିବାକୁ କୁହାଯାଇଛି। ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ 2006 ଅନୁଯାୟୀ ନିର୍ଦ୍ଧାରିତ ଲେବ୍ଲିଂ ଏବଂ ବିଜ୍ଞାପନ ଆବଶ୍ୟକତା ପୂରଣ କ୍ଷେତ୍ରରେ ଆଇନର କଡ଼ା ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି। ଗଞ୍ଜାମ ଜିଲ୍ଲାରେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଆଜି ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମତଦାନ ହାର ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଉଭୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ରୀ ପାଢ଼ୀ ମତ ବିନିମୟ କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀରେ 18 ବର୍ଷରେ ପଦାର୍ପଣ କରୁଥିବା ଯୁବବର୍ଗଙ୍କୁ ଭୋଟର ତାଲିକାରେ ସାମିଲ କରିବାକୁ ଶ୍ରୀ ପାଢ଼ୀ ପରାମର୍ଶ ଦେଇଛନ୍ତି। ଭୋଟର ତାଲିକା ସଂଶୋଧନ ନେଇ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଜନସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାର ସମ୍ଭେଦନଶୀଳ ଏବଂ ଅତି ସମ୍ଭେଦନଶୀଳ ବୁଥ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡ଼ିଶା ରାଜ୍ୟ ଦଳୀୟ ପଦାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟଶାଖା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ପ୍ରକାଶିତ ଏହି ତାଲିକାରେ ଉପସଭାପତି ଭାବେ 10 ଜଣଙ୍କୁ ନିଯୁକ୍ତ କରାଯାଇଛି। ସାଧାରଣ ସମ୍ପାଦକ ଭାବେ 4 ଜଣ, ସମ୍ପାଦକ ଭାବେ 10 ଜଣ, କୋଷାଧ୍ୟକ୍ଷ ଏବଂ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଜଣେ ଲେଖାଏଁ ଦଳୀୟ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି। ସୁବ୍ୟବସ୍ଥିତ ଜଳ ପରିଚାଳନାକୁ ପ୍ରୋହାହନ ପ୍ରଦାନ କରିବା ଏବଂ କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟ ନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଏକ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରତି ବିନ୍ଦୁ ଜଳ ଅଧିକ ଫସଲ ପିଏମ୍ଡିସି ଯୋଜନା ଅଧୀନରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୂକ୍ଷ୍ମସ୍ତରୀୟ ଜଳ ସଂରକ୍ଷଣ ନେଇ କେତେକ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଏଣିକି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସ୍ଥାନୀୟ ଆବଶ୍ୟକତା ଆଧାରିତ ସୂକ୍ଷ୍ମସ୍ତରୀୟ ଜଳ ପରିଚାଳନା ପଦକ୍ଷେପ ଗ୍ରହଣ କରିପାରିବେ। କୃଷିକ୍ଷେତ୍ର ପାଇଁ ସ୍ଥାୟୀ ଜଳ ଉପଲବ୍ଧତା ଏହାଦ୍ୱାରା ସୁନିଶ୍ଚିତ ହୋଇପାରିବ। ପୂର୍ବରୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ପଦକ୍ଷେପ ନିମନ୍ତେ ମୋଟ ଆବଶ୍ଚନର 20% ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହା ଆବଶ୍ୟକତା ଅନୁଯାୟୀ ବୃଦ୍ଧି କରାଯିବାକୁ ଅନୁମତି ଦିଆଯାଇଛି। ଏଭଳି ପଦକ୍ଷେପ ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ଆଣିବା ସହ ଉତ୍ପାଦକତା ଏବଂ ଆୟ ବୃଦ୍ଧିରେ ସହାୟକ ହେବ ବୋଲି କୃଷି ଓ କୃଷକ କଲ୍ୟାଣ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ ହାଉଡ଼ା ଚେନ୍ନାଇ ମୁଖ୍ୟ ରେଳମାର୍ଗର ଭଦ୍ରକ ନିର୍ଗୁଣ୍ଡି ତୃତୀୟ ଲାଇନ୍ର ନିର୍ମିତ ଅଂଶର ଆଜି ଯାଞ୍ଚ କରାଯାଇଛି। ବୈତରଣୀ ରୋଡ଼ ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ନୂତନ ଭାବେ ନିର୍ମିତ 11 କିଲୋମିଟର 634 ମିଟର ରେଳ ଲାଇନ୍ର ଯାଞ୍ଚ କରାଯାଇଛି। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆବଶ୍ୟକୀୟ ମାନଦଣ୍ଡ ଅନୁପାଳନ ଉଦ୍ଦେଶ୍ୟରେ ଏହି ଯାଞ୍ଚ କରାଯାଇଥିବା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ମୋଟ 92 କିଲୋମିଟର 19 ମିଟର ଦୀର୍ଘ ଏହି ରେଳପଥ ହାଉଡ଼ା ଚେନ୍ନାଇ ମୁଖ୍ୟ ରେଳମାର୍ଗରେ ଭିଡ଼ ହ୍ରାସ କରିବା ତଥା କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ କରାଯାଇଛି। ପ୍ରକଳ୍ପର 65 କିଲୋମିଟରରୁ ଅଧିକ ରେଳପଥ ଇତିମଧ୍ୟରେ ଶେଷ ହୋଇସାରିଛି। 1,284 କୋଟି 39 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଆସନ୍ତା 2026-27 ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ନୀତି 2005 ଆଧାରିତ ଏକ ଆଞ୍ଚଳିକ କର୍ମଶାଳା ସମ୍ବଲପୁରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ସମବାୟ ନୀତିର ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି। ଗ୍ରାମାଞ୍ଚଳରେ ସମବାୟ ଭିଭିଭୂମିକୁ ସୁଦୃଢ଼ କରିବା, ପ୍ରତି ଗ୍ରାମ ପଞ୍ଚାୟତରେ କୃଷକ ସମବାୟ ସମିତି ଗଠନ, ସହଜ କୃଷି ଋଣ ପ୍ରଦାନ, ଉନ୍ନତ ବିହନ, ସାର, କୀଟନାଶକ, କୃଷି ଉପକରଣ ପ୍ରଦାନ ତଥା ଆଦର୍ଶ ସେବା ସମବାୟ ସମିତି ଗଠନ ନେଇ ବୈଠକରେ ମତ ବିନିମୟ ହୋଇଛି। ସମ୍ବଲପୁର ଜିଲ୍ଲା ସମେତ 8 ଜିଲ୍ଲାର ସମବାୟ ସମିତି କର୍ମକର୍ତ୍ତା ଏବଂ କୃଷକ ନେତା ଏହି କର୍ମଶାଳାରେ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତରାଜ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସମ୍ପଦ, ଜଙ୍ଗଲ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରାଯାଇଛି। ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଅଗ୍ରଗତି ତଥା ଟାକରାଠାରେ ନିର୍ମାଣାଧୀନ ପାୱାର ଗ୍ରିଡ୍କୁ କାର୍ଯ୍ୟକ୍ଷମ କରିବା ଉପରେ ବିଧାୟକ ଶ୍ରୀ ବେହେରା ଗୁରୁତ୍ୱ ପ୍ରଦାନ କରିଛନ୍ତି। କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଏକ ଶିଶୁ ପାଠାଗାର ପ୍ରତିଷ୍ଠା କରାଯାଇଛି। ଚିକିତ୍ସାଧୀନ ଶିଶୁଙ୍କୁ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପାଠାଗାରରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କାହାଣୀ, ଚିତ୍ର, ମନୋରଞ୍ଜନ ଭିତ୍ତିକ ପୁସ୍ତକ ଏବଂ ରଙ୍ଗଖେଳ ସାମଗ୍ରୀ ଓ ଡିଜିଟାଲ୍ ଶିକ୍ଷଣ ଉପକରଣ ରଖାଯାଇଛି। ଚିକିତ୍ସା ସହିତ ଶିଶୁଙ୍କର ମାନସିକ ଭାବପ୍ରବଣ ସୁସ୍ଥତାକୁ ଗୁରୁତ୍ୱ ଦିଆଯାଇ ଏହି ପାଠାଗାର ପ୍ରତିଷ୍ଠା କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଶିଶୁରୋଗୀଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ଆଦି କର୍ମଯୋଗୀ ଅଭିଯାନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଆଗାମୀ ରବି ଋତୁ ପାଇଁ ପ୍ରସ୍ତୁତ ହୋଇଥିବା କୃଷି ଯୋଜନା ସମ୍ପର୍କରେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଯାଇଛି। ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ପ୍ରସ୍ତୁତ ହୋଇଥିବା 345 ଗ୍ରାମର ଗ୍ରାମ୍ୟ କାର୍ଯ୍ୟକ୍ରମ ଯୋଜନାକୁ ଜିଲ୍ଲାପାଳ ଏହି ଅବସରରେ ଅନୁମୋଦନ ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭାଗୃହରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ମୋଟ 25,742 ଜବ୍କାର୍ଡ଼ ଏବଂ 44,826 ଜଣ ଶ୍ରମିକଙ୍କ ମଧ୍ୟରୁ 15,256 ଜଣ କାର୍ଯ୍ୟ କରିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷରେ ମନରେଗା ଯୋଜନା ଅଧୀନରେ 4,58,11,000 ଟଙ୍କା ଖର୍ଚ୍ଚ ହୋଇଥିବା ବୈଠକରୁ ଜଣାପଡ଼ିଛି। ଖାଦ୍ୟ ସୁରକ୍ଷା ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ନେଇ ଉପସ୍ଥିତ ପିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଏକ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଳା ଓ ଲେଖା ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ସଚେତନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ରେଳ କର୍ମଚାରୀଙ୍କ ପରିବାର ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଛି। ଦେବଗଡ଼ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତମାସରେ ଧାର୍ଯ୍ୟ ହୋଇଥିବା ଭୂ ରାଜସ୍ୱ, ରୟାଲିଟି, ଜଳକର, ବସୁନ୍ଧରା ତଥା ସ୍କୁଲ କଲେଜ ପଟ୍ଟା ଏବଂ ଅନ୍ୟାନ୍ୟ କର ଆଦାୟ ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଳାତକଙ୍କ ପ୍ରତ୍ୟର୍ପଣ ନେଇ ପ୍ରତ୍ୟେକ ରାଜ୍ୟ ସିବିଆଇ ସହ ମିଳିତ ଭାବେ ଏକ ୟୁନିଟ୍ ଗଠନ କରିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଖାଦ୍ୟ ଉତ୍ପାଦରୁ ଓଆର୍ଏସ୍ ଶବ୍ଦକୁ ପ୍ରତ୍ୟାହାର କରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣର ନିର୍ଦ୍ଦେଶ। ବୈତରଣୀ ରୋଡ଼ ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନ୍ର ଯାଞ୍ଚ ପ୍ରକ୍ରିୟା ଶେଷ। ଏବଂ ଚିକିତ୍ସାଧୀନ ଶିଶୁଙ୍କ ମାନସିକ ସୁସ୍ଥତା ଲକ୍ଷ୍ୟ ନେଇ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଆରମ୍ଭ ହୋଇଛି ଶିଶୁ ପାଠାଗାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।